ହ୍ୟାଲୋ ନମସ୍କାର, ମୁଁ ଡମ୍ବୁରୁ ବେହେରା କହୁଛି, 50 ନମ୍ବର ୱାର୍ଡ ବରମୁଣ୍ଡା ଭିଲେଜ। ଆମର ରାସ୍ତାର ସମସ୍ୟା ଅଛି ଏବଂ ଡ୍ରେନ୍ର ସମସ୍ୟା ଅଛି। ଡ୍ରେନ୍ ବହୁତ ଛୋଟ ଆଉ ରାସ୍ତାରେ ଆମର ଡ୍ରେନ୍ ବହୁତ ଛୋଟ ଅଛି ଆଉ ଡ୍ରେନ୍ ଉପରେ ସ୍ଲାବ ପଡ଼ିଥିବା ସବୁ ଡ୍ରେନ୍ ଗୁଡା ଭାଙ୍ଗି ଯାଇଛି। ସ୍ଲାବ ଗୁଡା ସେଥିପାଇଁ ତାର ଖୁବ ଶୀଘ୍ର ତାକୁ ଟିକେ ସଜାଡ଼ି ଦେଲେ, ନିରାମତି କଲେ ଆମେ ଆପଣଙ୍କୁ ଧନ୍ୟବାଦ ଦେବୁ। ଧନ୍ୟବାଦ ଦେବୁ।